ओम शांति ओम शांति। आज 10 अगस्त 2025 आज अव्यक्त महावाक्य पुनरावृत्ति तारीख 31 अक्टूबर 2006 मूल्य हेडिंग सदा स्नेही हेबा सहित जदि अखंड महादानी हेब तेबे विघ्न विनाशक समाधान स्वरूप होइजिव। जदि सदा स्नेही हेबा सहित जदि अखंड महादानी हेब तेबे विघ्न विनाशक समाधान स्वरूप होइजिव। आजि प्रेमर सागर निजर परमात्मा प्रेमर पात्र पिलामानंक सहित मिसिबा पई आसिछंती। तुमे माने मध्य स्नेहर अलौकिक विमान द्वारा एठारे पहुंची जाई छना। कौन साधारण प्लेन रे आसीछ ना स्नेहर प्लेन रे उड़ी उड़ी एठारे पहुंची जाइछ। समस्तंकर हृदय रे स्नेहर लहरी उठिबार लागिछि एवं स्नेह ही हेउछि एही ब्राह्मण जीवनर मूल दुआ। तेणु तुमे माने मध्य जेतेबेले आसीथिलो तुमको स्नेह ही आकर्षित करिथिला ना। ज्ञान तो पछरे सुनिलो किंतु स्नेह ही तुम मानंकु परमात्मा स्नेही करि देछि। केबे स्वप्नरे मध्य नथिला जे मु केबे परमात्मा स्नेहर पात्र हेबी किंतु एबे कौन कहुछ होई जाइछु। स्नेह मध्य साधारण स्नेह नोहे हृदयर स्नेह आत्मिक स्नेह सच्चा स्नेह निस्वार्थ स्नेह। एही परमात्मा स्नेह बहुत सहजरे मने पकाइबार अनुभव कराई थाए। स्नेही को मने पकाइबा पाई मुश्किल लागे नाही बरंग भूलिबा मुश्किल हुए। स्नेह एक अलौकिक चुंबक अटे। स्नेह सहज जोगी करी दिए मेहनतरु मुक्त करी दिए। स्नेहर सहित मने पकाइबा पाई मेहनत लागे नाही। से माने स्नेह करिवार फल मध्य प्राप्त करी थांती। तेबे स्नेहर प्रतीक तो चारियाडर सब पिला माने अटंती किंतु विशेष करी डबल विदेशी माने स्नेहरे दौड़ी दौड़ी आसी एठारे पहुंची जाइछंती। देखो 90 टी देशरु किपरी दौड़ी दौड़ी आसी पहुंची जाइछंती। देश विदेशर पिला माने तो प्रभु प्रेमर पात्र निश्चित अटंती किंतु आज विशेष करी डबल विदेशी मानक पई सुवर्ण सुजोग अछि। तुम समस्तंकर मध्य विशेष स्नेह रहिछे ना। स्नेह अछि ना केते स्नेह अछि ताकु कहा सहित तुलना करि पारिबो कोनोसी तुलना होई पारिबो नाही। तुम मानंकर गोटे गीत अछि ना ना आकाशरे एते तारा अछंती ना सागररे एते जल अछि बेहदर स्नेह बेहदर प्रेम। बाप दादा मध्य स्नेही पिला मानंकर सहित मिसिबा पई पहुंची जाइछंती। तुमे पिला माने स्नेहर सहित मने पकाइलो तेणु बाप दादा तुम मानंकर स्नेहरे आसी पहुंची गले। वर्तमान समय रे जेपरी समस्तंकर चेहरा रे स्नेहर रेखा चमकुची सेहीपरी एबे सेथिरे आउ कौन जोड़ीबाकु हेबो। स्नेह तो निश्चित अछि एहा तो पक्का अटे। बाप दादा मध्य सर्टिफिकेट देउछंती जे स्नेह समस्तंकर अछि किंतु एबे कौन करिबो बुझी तो गलणी ना। एबे केवल एतिकी सेथिरे जोड़ी दियो जे मते सर्वदा स्नेही होई रहिबाकु हेबो सर्वदा केबे केबे नुहे। तेबे स्नेह तो अतुट अटे किंतु परिमाण रे फरक रही तेणु ई फरक बा अंतर को समाप्त करिवार मंत्र कौन सबु समय रे महादानी अखंड दानी हुआ। सर्वदा दातांकर संतान विश्व सेवाधारी से माने कौनसी भी समय रे मास्टर दाता हेबा बिना रहु नथिबे। काहे ना विश्व कल्याणर कार्य पई बाबांक सहित तुमे माने मध्य सहयोगी हेबा पई संकल्प करिछ। चाहे मानसिक सेवा द्वारा अर्थात संकल्प द्वारा शक्तिर दान बा सहयोग दियो चाहे वाणी द्वारा ज्ञानर दान दियो बा सहयोग दियो कर्म द्वारा गुणर दान दियो एवं स्नेहपूर्ण संपर्क द्वारा खुशीर दान दियो तेबे तुमे माने केते अखंड संपत्तिर मालिक अट। संकल्प द्वारा ଶକ୍ତିର ଦାନ ବା ସହଯୋଗ ଦିଅ, ବାଣୀ ଦ୍ୱାରା ଜ୍ଞାନର ଦାନ ବା ସହଯୋଗ ଦିଅ, କର୍ମ ଦ୍ୱାରା ଗୁଣର ଦାନ ଦିଅ ଏବଂ ସ୍ନେହପୂର୍ଣ୍ଣ ସମ୍ପର୍କ ଦ୍ୱାରା ଖୁସିର ଦାନ ଦିଅ, ତେବେ ତୁମେମାନେ କେତେ ଅଖଣ୍ଡ ସମ୍ପତ୍ତିର ମାଲିକ ଅଟ। ରିଚେଷ୍ଟ ଇନ୍ ଦ ୱାର୍ଲ୍ଡ ଅର୍ଥାତ୍ ବିଶ୍ୱର ସର୍ବୋଚ୍ଚ ଧନଶାଳୀ ଅଟ। ତୁମ ପାଖରେ ଅଖଣ୍ଡ ଏବଂ ଅସନନ୍ତି ସମ୍ପତ୍ତି ରହିଛି, ତାହା ମଧ୍ୟ ଯେତେ ବାଣ୍ଟିବ ସେତେ ବଢି ବଢି ଚାଲିଥିବ, କମ୍ ହେବ ନାହିଁ। କାହିଁକି ନା ବର୍ତ୍ତମାନ ସମୟରେ ତୁମମାନଙ୍କର ଅଧିକାଂଶ ଆତ୍ମିକ ଭାଇ ଭଉଣୀମାନେ ଏହିସବୁ ସମ୍ପତ୍ତି ଗୁଡ଼ିକର ତୃଷାର୍ତ୍ତ ଅଟନ୍ତି। ତେବେ କ'ଣ ତୁମକୁ ନିଜର ଭାଇ ଭଉଣୀମାନଙ୍କ ଉପରେ ଦୟା ଆସୁନାହିଁ? କ'ଣ ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବ ନାହିଁ? ସେମାନଙ୍କର ଡାକରା କ'ଣ ତୁମ କାନ ପର୍ଯ୍ୟନ୍ତ ଆସୁନାହିଁ? ହେ ଆମର ଇଷ୍ଟ ଦେବୀ ଦେବତାମାନେ, ଆମକୁ ଶକ୍ତି ଦିଅ, ସଚ୍ଚା ସ୍ନେହ ଦିଅ। ତୁମମାନଙ୍କର ଭକ୍ତମାନେ ଏବଂ ଦୁଃଖୀ ଆତ୍ମାମାନେ ଦୟା କର, କୃପା କର। ହେ କୃପାଳୁ ଦେବୀ, କୃପାଳୁ ଦେବତା କହି କିଭଳି ଚିତ୍କାର କରୁଛନ୍ତି, ସମୟର ଡାକରା ତ ଶୁଣିପାରୁଛ ନା, ଏବଂ ଦେବାର ସମୟ ମଧ୍ୟ ଏବେ ହିଁ ଅଟେ। ତେଣୁ ତୁମେ ଆଉ କେବେ ଦେବ? ଏତେ ସବୁ ଅଶାନ୍ତି ଅଖଣ୍ଡ ସମ୍ପତ୍ତି ଯାହାକି ତୁମ ପାଖରେ ଜମା ହୋଇ ରହିଛି, ସେଗୁଡ଼ିକୁ ଆଉ କେବେ ଦେବ? କଣ ଶେଷ ସମୟରେ ଦେବ? ସେହି ସମୟରେ କେବଳ ଆଞ୍ଜୁଳି ହିଁ ଦେଇପାରିବ। ତେଣୁ ତୁମର ଜମା ହୋଇଥିବା ସମ୍ପତ୍ତିକୁ ଆଉ କେବେ କାର୍ଯ୍ୟରେ ଲଗାଇବ ଚେକ୍ କର। ମୁଁ ସବୁ ସମୟରେ କୌଣସି ନା କୌଣସି ସମ୍ପତ୍ତିକୁ ସଫଳ କରୁଛି ତ। ଏଥିରେ ମଧ୍ୟ ଦୁଇଟି ଫାଇଦା ରହିଛି। ସମ୍ପତ୍ତିକୁ ସଫଳ କରିବା ଦ୍ୱାରା ଆତ୍ମାମାନଙ୍କର କଲ୍ୟାଣ ମଧ୍ୟ ହେବ, ଏବଂ ତା ସହିତ ତୁମେମାନେ ମହାଦାନୀ ହେବା କାରଣରୁ ସମସ୍ୟା ସ୍ୱରୂପ ପରିବର୍ତ୍ତେ ସମାଧାନ ସ୍ୱରୂପ ବିଘ୍ନ ବିନାଶକ ମଧ୍ୟ ସହଜରେ ହୋଇଯିବ। ସମସ୍ୟାଗୁଡ଼ିକ ପଛରେ ଯେଉଁ ସମୟ ଦେଉଛ, ମେହନତ ମଧ୍ୟ କରୁଛ, କେବେ କେବେ ଉଦାସ ମଧ୍ୟ ହୋଇଯାଉଛ, କେବେ ପୁଣି ଉଲ୍ଲାସ ଅର୍ଥାତ୍ ଅତି ଖୁସି ମଧ୍ୟ ହୋଇଯାଉଛ, ସେଥିରୁ ମୁକ୍ତ ହୋଇଯିବ। କାହିଁକି ନା ବାପଦାଦାଙ୍କୁ ମଧ୍ୟ ପିଲାମାନଙ୍କର ମେହନତ କରିବା ଭଲ ଲାଗୁନାହିଁ, ତେଣୁ ଡବଲ ଫାଇଦା ହୋଇଯିବ। ଆଜି ଏଇଆ ହେଲା, ସେଇଆ ହେଲା, ଆଜି ଏମିତି ହୋଇଗଲା, କାଲି ସେମିତି ହୋଇଗଲା, ତେବେ ବିଘ୍ନମୁକ୍ତ ସମସ୍ୟାମୁକ୍ତ ସବୁଦିନ ପାଇଁ ହୋଇଯିବ। ଯେତେବେଳେ ବାପଦାଦା ଦେଖୁଛନ୍ତି ପିଲାମାନେ ମେହନତ କରୁଛନ୍ତି, ତେବେ ପିଲାମାନଙ୍କର ମେହନତ କରିବା ବାପଦାଦା ଦେଖିପାରନ୍ତି ନାହିଁ। ତେଣୁ ମେହନତରୁ ମୁକ୍ତ ହୁଅ। ପୁରୁଷାର୍ଥ ତ କରିବାକୁ ହେବ, କିନ୍ତୁ କେଉଁ ପୁରୁଷାର୍ଥ କରିବ? କ'ଣ ଏବେ ପର୍ଯ୍ୟନ୍ତ ନିଜର ଛୋଟ ଛୋଟ ସମସ୍ୟାଗୁଡ଼ିକରେ ପୁରୁଷାର୍ଥ କରି ଚାଲିଥିବ? ଏବେ ଅଖଣ୍ଡ ମହାଦାନୀ, ଅଖଣ୍ଡ ସହଯୋଗୀ ହେବାର ପୁରୁଷାର୍ଥ କର। ବ୍ରାହ୍ମଣ ଆତ୍ମାମାନଙ୍କର ସହଯୋଗୀ ହୁଅ ଏବଂ ଦୁଃଖୀ ପ୍ୟାସୀ ଆତ୍ମାମାନଙ୍କ ପାଇଁ ମହାଦାନୀ ହୁଅ। ଏବେ ଏହିଭଳି ପୁରୁଷାର୍ଥର ଆବଶ୍ୟକତା ରହିଛି। କ'ଣ ପସନ୍ଦ ଆସୁଛି ତ? ପସନ୍ଦ ତ, ପଛବାଲାଙ୍କୁ ପସନ୍ଦ ତ। ତେଣୁ ଏବେ କିଛି ତ ପରିବର୍ତ୍ତନ କରିବା ଦରକାର ନା? ନିଜ ପ୍ରତି ସେହି ପୁରୁଷାର୍ଥ ତ ବହୁତ ସମୟ କରିସାରିଲଣି। କ'ଣ କହୁଛ ପାଣ୍ଡବମାନେ ପସନ୍ଦ ଅଟେ ତ? ତେବେ କାଲିଠାରୁ କ'ଣ କରିବ? କ'ଣ କାଲିଠାରୁ ଆରମ୍ଭ କରିବ ନା ଏବେଠାରୁ? ଏବେଠାରୁ ହିଁ ସଂକଳ୍ପ କର। ମୋର ସମୟ, ସଂକଳ୍ପ ସବୁକିଛି ବିଶ୍ୱ ସେବା ପ୍ରତି ସମର୍ପିତ ଅଟେ। ଏଥିରେ ସ୍ୱସେବା ଆପେ ଆପେ ହୋଇଯିବ, ବାକି ରହିବ ନାହିଁ, ଆହୁରି ବଢ଼ିଯିବ। କାହିଁକି ଜାଣିଛ? ତୁମେ ଯଦି କାହାର ବି ଆଶାକୁ ପୂର୍ଣ୍ଣ କରିଦେବ, ଦୁଃଖ ପରିବର୍ତ୍ତେ ସୁଖ ଦେବ, ନିର୍ବଳ ଆତ୍ମାକୁ ଶକ୍ତି ଦେବ, ଗୁଣ ଦେବ, ତେବେ ସେ ତୁମକୁ କେତେ ଆଶୀର୍ବାଦ ଦେବ। ଏବଂ ସମସ୍ତଙ୍କଠାରୁ ଆଶୀର୍ବାଦ ନେବା ହିଁ ଆଗକୁ ବଢ଼ିବାର ସହଜ ସାଧନ ଅଟେ। ଚାହେ ଭାଷଣ କର ନାହିଁ, ଅଧିକ ସେବାର କାର୍ଯ୍ୟକ୍ରମ ପଛେ ନ କର, ସେଥିରେ କୌଣସି ଆପତ୍ତି ନାହିଁ। ଯଦି କରିପାରୁଛ ତେବେ କର, କିନ୍ତୁ ଯଦି ନ କରିପାରୁଛ ତେବେ କୌଣସି ଆପତ୍ତି ନାହିଁ, କିନ୍ତୁ ନିଜର ସର୍ବସମ୍ପତ୍ତିକୁ ସଫଳ କର। ଶୁଣାଇ ଲୁଣା ସଂକଳ୍ପ ଦ୍ୱାରା ଶକ୍ତିରୂପୀ ସମ୍ପତ୍ତି ଦେଇଚାଲ, ବାଣୀ ଦ୍ୱାରା ଜ୍ଞାନରୂପୀ ସମ୍ପତ୍ତି, କର୍ମ ଦ୍ୱାରା ଗୁଣରୂପୀ ସମ୍ପତ୍ତି ଏବଂ ବୁଦ୍ଧି ଦ୍ୱାରା ସମୟରୂପୀ ସମ୍ପତ୍ତି ଏବଂ ସମ୍ବନ୍ଧ ସମ୍ପର୍କ ଦ୍ୱାରା ଖୁସିରୂପୀ ସମ୍ପତ୍ତିକୁ ସଫଳ କରିଚାଲ। ସଂକଳ୍ପ ଦ୍ୱାରା ଶକ୍ତିରୂପୀ ସମ୍ପତ୍ତି, ବାଣୀ ଦ୍ୱାରା ଜ୍ଞାନରୂପୀ ସମ୍ପତ୍ତି, କର୍ମ ଦ୍ୱାରା ଗୁଣରୂପୀ ସମ୍ପତ୍ତି, ବୁଦ୍ଧି ଦ୍ୱାରା ସମୟରୂପୀ ସମ୍ପତ୍ତି, ସମ୍ବନ୍ଧ ସମ୍ପର୍କ ଦ୍ୱାରା ଖୁସିରୂପୀ ସମ୍ପତ୍ତିକୁ ସଫଳ କରିଚାଲ। ତେବେ ଏଗୁଡ଼ିକୁ ସଫଳ କରିବା ଦ୍ୱାରା ସହଜରେ ସଫଳତା ମୁହୂର୍ତ୍ତ ନିଶ୍ଚିତ ହୋଇଯିବ ଏବଂ ସହଜରେ ଉଡ଼ିବାକୁ ଲାଗିବ, କାହିଁକି ନା ଆଶୀର୍ବାଦ ଏକ ଲିଫ୍ଟ ଭଳି କାମ କରିଥାଏ, ସିଡ଼ି ଭଳି ନୁହେଁ। ସମସ୍ୟା ଆସିଲା, ତାକୁ ସମାପ୍ତ କରିଲ, କେବେ ଦୁଇ ଦିନ ଲଗାଇଲ, କେବେ ଦୁଇ ଘଣ୍ଟା ଲଗାଇଲ, ଏହାକୁ ହିଁ କୁହାଯାଉଛି ସିଡ଼ିରେ ଚଢ଼ିବା। ତେଣୁ ସଫଳ କର ଏବଂ ସଫଳତା ମୁହୂର୍ତ୍ତ ହୋଇଯାଉ, ତାହାହେଲେ ଆଶୀର୍ବାଦ ରୂପୀ ଲିଫ୍ଟ ଦ୍ୱାରା ଯେଉଁଠି ଇଚ୍ଛା ସେଠି ଗୋଟିଏ ସେକେଣ୍ଡରେ ପହଞ୍ଚି ପାରିବ। ଚାହେ ସୂକ୍ଷ୍ମ ବତନରେ ପହଞ୍ଚ, ଚାହେ ପରମଧାମରେ ପହଞ୍ଚ, ଚାହେ ନିଜ ରାଜ୍ୟରେ ପହଞ୍ଚ, ମାତ୍ର ଗୋଟିଏ ସେକେଣ୍ଡ ଲାଗିବ। ଲଣ୍ଡନରେ ଗୋଟିଏ କାର୍ଯ୍ୟକ୍ରମ କରିଥିଲ ନା, ଯାହାର ଟପିକ ଥିଲା 1 ମିନିଟ ଅର୍ଥାତ୍ ଗୋଟିଏ ମିନିଟ, କିନ୍ତୁ ବାପ ଦାଦା ତ କହୁଛନ୍ତି 1 ସେକେଣ୍ଡ। ମାତ୍ର ଗୋଟିଏ ସେକେଣ୍ଡ ଭିତରେ ଆଶୀର୍ବାଦ ରୂପୀ ଲିଫ୍ଟରେ ଉପରକୁ ଚଢ଼ିଯାଅ, କେବଳ ସ୍ମୃତି ରୂପକ ସୁଇଚକୁ ଅନ୍ କର, ବାସ୍ ସବୁ ମେହନତ ସମାପ୍ତ। ଆଜି ଡବଲ ବିଦେଶୀମାନଙ୍କର ଦିନ ଅଟେ ନା, ତେଣୁ ବାପ ଦାଦା ପ୍ରଥମେ ଡବଲ ବିଦେଶୀମାନଙ୍କୁ କେଉଁ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି? ମେହନତ ମୁକ୍ତ, ସଫଳତା ମୁହୂର୍ତ୍ତ, ଆଶୀର୍ବାଦର ପାତ୍ର କ'ଣ ସ୍ୱରୂପରେ ହେବ ତ? କାହିଁକି ନା ଡବଲ ବିଦେଶୀମାନଙ୍କର ବାବାଙ୍କ ସହିତ ବହୁତ ଭଲ ସ୍ନେହ ରହିଛି। ତେବେ ସ୍ନେହ ତ ବହୁତ ଭଲ ରହିଛି, କିନ୍ତୁ ଶକ୍ତି ମଧ୍ୟ ଦରକାର। ତେବେ ସେମାନେ କମାଲ ତ କରିଛନ୍ତି ନା? ଦେଖ, 90 ଦେଶରୁ ଅଲଗା ଅଲଗା ଦେଶ, ଅଲଗା ଅଲଗା ପ୍ରଥା ପରମ୍ପରା ଭିତରୁ 5ଟି ଯାକ ମହାଦ୍ୱୀପରୁ ଆସି ଗୋଟିଏ ଚନ୍ଦନ ବୃକ୍ଷ ହୋଇଯାଇଛନ୍ତି, ଅର୍ଥାତ୍ ଗୋଟିଏ ବ୍ରାହ୍ମଣ ପରିବାରର ହୋଇଯାଇଛନ୍ତି। ଗୋଟିଏ ହିଁ ବୃକ୍ଷରେ ଆସିଯାଇଛନ୍ତି, ଗୋଟିଏ ହିଁ ବ୍ରାହ୍ମଣ ସଂସ୍କୃତିରେ ଅଭ୍ୟସ୍ତ ହୋଇଗଲେଣି। କ'ଣ ଆଉ ଇଂଲିଶ କଲଚର ଅଛି କି? ଆମର କଲଚର ଅର୍ଥାତ୍ ସଂସ୍କୃତି ହିଁ ଇଂଲିଶ ଅଟେ, ଏପରି ତ ନୁହେଁ ନା? ବ୍ରାହ୍ମଣ ଅଟ ନା? ଯେଉଁମାନେ ଭାବୁଛନ୍ତି ଏବେ ଆମର ବ୍ରାହ୍ମଣ କଲଚର ଅଟେ, ସେମାନେ ହାତ ଉଠାଅ। କେବଳ ବ୍ରାହ୍ମଣ କଲଚର, ଅନ୍ୟ କୌଣସି ମିଶାମିଶି ନାହିଁ, ଗୋଟିଏ ହୋଇଗଲ ନା? ବାପଦାଦା ଏହାର ହିଁ ଅଭିନନ୍ଦନ ଦେଉଛନ୍ତି ଯେ ସମସ୍ତେ ଗୋଟିଏ ବୃକ୍ଷର ହୋଇଯାଇଛ। ଏବେ କେତେ ଭଲ ଲାଗୁଛି ନା? କାହାକୁ ବି ପଚାର, ଆମେରିକାକୁ ପଚାର, ୟୁରୋପକୁ ପଚାର, ତୁମେ କିଏ? ସମସ୍ତେ କ'ଣ କହିବେ? ବ୍ରାହ୍ମଣ ଅଟ ନା? ନା କହିବ ୟୁକେ ର ଅଟୁ, ଆଫ୍ରିକାନ ଅଟୁ, ଆମେରିକାନ ଅଟୁ? ନା, ସମସ୍ତେ ହିଁ ବ୍ରାହ୍ମଣ ହୋଇଯାଇଛ, ଗୋଟିଏ ସ୍ୱରୂପର ହୋଇଯାଇଛ। ସେହି ଗୋଟିଏ ସ୍ୱରୂପ ହେଲା ବ୍ରାହ୍ମଣ, ଏବଂ ଗୋଟିଏ ହିଁ ମତ ହେଲା ଶ୍ରୀମତ। ଏଥିରେ ମଜା ଲାଗୁଛି ନା? କ'ଣ ମଜା ଲାଗୁଛି ନା ମୁସ୍କିଲ ଲାଗୁଛି? ମୁସ୍କିଲ ତ ନୁହେଁ ନା? ସମସ୍ତେ ମୁଣ୍ଡ ହଲାଉଛନ୍ତି। ଏବେ ବାପ ଦାଦା ସେବାରେ କେଉଁ ନବୀନତା ଚାହୁଁଛନ୍ତି? ଯାହା ବି ସେବା କରୁଛ, ବହୁତ 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 ଭଲ କରୁଛ, ଏଥିପାଇଁ ତ ନିଶ୍ଚିତ ଅଭିନନ୍ଦନ। କିନ୍ତୁ ଆଗକୁ ଆଉ କ'ଣ ସବୁ ସେଥିରେ ଯୋଡ଼ିବ? ତୁମମାନଙ୍କ ମନରେ ଅଛି ସିନା କିଛି ନବୀନତା ଦରକାର। ତେଣୁ ବାପ ଦାଦା ଦେଖିଲେ ଯେ ଯାହା ବି ସବୁ କାର୍ଯ୍ୟକ୍ରମ ଗୁଡ଼ିକ କରିଛ, ସେଥିରେ ସମୟ ମଧ୍ୟ ଦେଇଛ ଏବଂ ସ୍ନେହର ସହିତ ମଧ୍ୟ କରିଛ, ସ୍ନେହର ସହିତ ମେହନତ ମଧ୍ୟ ବହୁତ କରିଛ ଏବଂ ସ୍ଥୂଳ ଧନ ମଧ୍ୟ ଲଗାଇଛ, ତାହା ତ ପଦ୍ମଗୁଣା ହୋଇ ପରମାତ୍ମା ବ୍ୟାଙ୍କରେ ଜମା ହୋଇଯିବ। ତେଣୁ ତାକୁ ଲଗାଇ ନାହଁ, ଜମା କରିଛ। ଫଳାଫଳ ରୂପରେ ଏହି କଥା ଦେଖାଯାଉଛି ଯେ ସନ୍ଦେଶ ପହଞ୍ଚାଇବାର କାର୍ଯ୍ୟ, ପରିଚୟ ଦେବାର କାର୍ଯ୍ୟ ସମସ୍ତେ ବହୁତ ଭଲ ଭାବରେ କରିଛନ୍ତି। ଚାହେ ଯେଉଁଠି ବି କରୁଥାନ୍ତୁ, ଏବେ ଦିଲ୍ଲୀରେ ସେବା ହେଉଛି, ଲଣ୍ଡନରେ ମଧ୍ୟ ହୋଇଯାଇଛି, ଏବଂ ଡବଲ ବିଦେଶୀମାନେ ଯେଉଁ କଲ୍ ଅଫ୍ ଟାଇମ୍ ଅର୍ଥାତ୍ ସମୟର ଡାକରା ବା ପିସ୍ ଅଫ୍ ମାଇଣ୍ଡ ଅର୍ଥାତ୍ ମନର ଶାନ୍ତି କାର୍ଯ୍ୟକ୍ରମ କରୁଛନ୍ତି, ସେହିସବୁ କାର୍ଯ୍ୟକ୍ରମଗୁଡ଼ିକ ବାପଦାଦାଙ୍କୁ ବହୁତ ଭଲ ଲାଗୁଛି। ଏହାଛଡ଼ା ଆଉ ଯାହା ବି ସେବା କରିପାରିବ ତାହା ମଧ୍ୟ କର। ସନ୍ଦେଶ ତ ମିଳିଯାଉଛି, ସ୍ନେହୀ ମଧ୍ୟ ହୋଇଯାଉଛନ୍ତି, ସହଯୋଗୀ ମଧ୍ୟ ହୋଇଯାଉଛନ୍ତି, ସମ୍ବନ୍ଧରେ ମଧ୍ୟ କେହି କେହି ଆସିଯାଉଛନ୍ତି, କିନ୍ତୁ ଏବେ ଏଥିରେ ଆଉ କିଛି ଯୋଡ଼ିବା ଦରକାର। ଯେତେବେଳେ ବି କୌଣସି ବଡ଼ କାର୍ଯ୍ୟକ୍ରମ କରୁଛ, ଏଥିରେ ସନ୍ଦେଶ ତ ମିଳୁଛି, କିନ୍ତୁ କିଛିଟା ଅନୁଭବ ମଧ୍ୟ କରନ୍ତୁ। ଯେଉଁ ଅନୁଭବ ସେମାନଙ୍କୁ ବହୁତ ଶୀଘ୍ର ଆଗକୁ ବଢ଼ାଇ ଚାଲିବ। ଯେପରି ଏହି କଲ୍ ଅଫ୍ ଟାଇମ୍ କାର୍ଯ୍ୟକ୍ରମରେ ବା ପିସ୍ ଅଫ୍ ମାଇଣ୍ଡ କାର୍ଯ୍ୟକ୍ରମରେ ଅନୁଭବ ଟିକିଏ ଅଧିକ କରିଛନ୍ତି, ସେହିଭଳି ଯେଉଁ ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ ହେଉଛି ସେଥିରେ ସନ୍ଦେଶ ତ ବହୁତ ଭଲ ମିଳିଯାଉଛି, କିନ୍ତୁ ଯେଉଁମାନେ ବି ଆସିଛନ୍ତି ସେମାନଙ୍କ ସହିତ ପରବର୍ତ୍ତୀ ସମୟରେ ଯୋଗାଯୋଗ ରଖି ଅନୁଭବ କରାଇବାର ଲକ୍ଷ୍ୟ ରଖ ଯେ ସେମାନେ କିଛି ନା କିଛି ଅନୁଭବ କରନ୍ତୁ, କାହିଁକି ନା ଅନୁଭବକୁ କେବେ ବି ଭୁଲି ହୁଏ ନାହିଁ ଏବଂ ଅନୁଭବ ଏଭଳି ଜିନିଷ ଯାହାକି ନ ଚାହିଁଲେ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିବ। ତେଣୁ ବାପ ଦାଦା ପଚାରୁଛନ୍ତି, ପ୍ରଥମେ ଯେଉଁମାନେ ସବୁ ବ୍ରାହ୍ମଣ ଅଟ ସମସ୍ତେ ଜ୍ଞାନର ପଏଣ୍ଟ ଗୁଡ଼ିକର ଅନୁଭବୀ ହେଲେଣି ତ, ସବୁ ଶକ୍ତିର ସବୁ ଗୁଣର ଅନୁଭବ କରୁଛ ତ, ଆତ୍ମିକ ସ୍ଥିତିର ଅନୁଭବ କରୁଛ ତ, ପରମାତ୍ମ ସ୍ନେହର ଅନୁଭବ କରୁଛ ତ, ଜ୍ଞାନକୁ ବୁଝିବାରେ ତ ସମସ୍ତେ ପାସ୍ ଅଟ, ଜ୍ଞାନୀ ମଧ୍ୟ ହୋଇଯାଇଛ, ଏଥିରେ ବାପଦାଦା ମଧ୍ୟ ମତ ଦେଉଛନ୍ତି। ଠିକ୍ ଅଛି, ଆତ୍ମା କ'ଣ, ପରମାତ୍ମା କ'ଣ, ଡ୍ରାମା କ'ଣ, ଏହିସବୁ ଜ୍ଞାନକୁ ତ ବୁଝିଯାଇଛ, କିନ୍ତୁ ଯେବେ ଚାହିଁବ ଯେତେ ସମୟ ଚାହିଁବ ଯେଉଁଭଳି ପରିସ୍ଥିତିରେ ଥାଅ ନା କାହିଁକି, ସେହି ପରିସ୍ଥିତି ଭିତରେ ହିଁ ଆତ୍ମିକ ସ୍ନେହର ଅନୁଭବ ହେଉଥିବ, ପରମାତ୍ମା ଶକ୍ତିର ଅନୁଭବ ହେଉଥିବ, ତାହା ହୋଇପାରୁଛି ତ। ଯେଉଁ ସମୟରେ ଯେତେ ସମୟ ପାଇଁ ଏବଂ ଯେପରି ଅନୁଭବ କରିବାକୁ ଚାହିଁବ ସେହିପରି ହୋଇପାରୁଛ ତ, ନା କେବେ କିପରି କେବେ କିପରି ହେଉଛ? ଭାବୁଥିବ ମୋ ଆତ୍ମା ଅଟେ, କିନ୍ତୁ ବାରମ୍ବାର ଦେହର ସ୍ମୃତି ଆସି ଯାଉଥିବ, ତେବେ ଅନୁଭବ କ'ଣ କାମ କରିଲା? ତେଣୁ ସବୁ ବିଷୟରେ ଅନୁଭବୀ ମୂରତ ହୁଅ, ସବୁ ଶକ୍ତିର ଅନୁଭବୀ ମୂରତ ହୁଅ ଏବଂ ନିଜ ଭିତରେ ଅନୁଭବକୁ ଆଗକୁ ବଢ଼ାଅ। ତୁମର ଅନୁଭବ ଅଛି, ଏମିତି ନୁହେଁ ଯେ କିଛି ବି ଅନୁଭବ ନାହିଁ, କିନ୍ତୁ କେବେ କେବେ ହେଉଛି, ସମଟାଇମ୍ ଅର୍ଥାତ୍ କେବେ କେମିତି। ତେଣୁ ବାପଦାଦା ସମଟାଇମ୍ ଚାହୁଁନାହାନ୍ତି, ଯେହେତୁ ସମଥିଂ ଅର୍ଥାତ୍ କିଛି କିଛି ହୋଇଯାଉଛି, ତେଣୁ ସମଟାଇମ୍ ମଧ୍ୟ ହୋଇଯାଉଛି, କାହିଁକି ନା ତୁମମାନଙ୍କର ଲକ୍ଷ୍ୟ ହେଲା, ଯଦି ପଚରାଯାଉଛି କ'ଣ ହେବାକୁ ଲକ୍ଷ୍ୟ ରଖିଛ, ତେବେ କହୁଛ ବାପ ସମାନ ହେବୁ, ଏହି ଗୋଟିଏ ହିଁ ଉତ୍ତର ସମସ୍ତେ ଦେଉଛ। ଯଦି ବାପ ସମାନ ହେବାର ଲକ୍ଷ୍ୟ ରଖିଛ, ତେବେ ବାବା ତ ସମଟାଇମ୍ ଏବଂ ସମଥିଂ ନଥିଲେ ବ୍ରହ୍ମା ବାବା ତ ସର୍ବଦା ରହସ୍ୟଯୁକ୍ତ ଯୋଗଯୁକ୍ତ ସ୍ଥିତିରେ ରହୁଥିଲେ, ସବୁ ଶକ୍ତିରେ ସଦା, କେବେ ନୁହେଁ। କାରଣ ଯାହା ବି ଅନୁଭବ ହୋଇଯାଏ ତାହା ସଦାକାଳ ପାଇଁ ମନେ ରହି, କେବେ 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 ନୁହେଁ। ତେଣୁ ପ୍ରଥମେ ନିଜେ ସବୁ କଥାରେ ସବୁ ବିଷୟରେ ଅନୁଭବୀ ମୂରତ ହୁଅ, ଜ୍ଞାନ ସ୍ୱରୂପ ହେବାରେ ଅନୁଭବୀ, ଯୋଗଯୁକ୍ତ ହେବାରେ ମଧ୍ୟ ଅନୁଭବୀ, ଧାରଣା ସ୍ୱରୂପ ହେବାରେ ମଧ୍ୟ ଅନୁଭବୀ, ଅଲରାଉଣ୍ଡ ଅର୍ଥାତ୍ ମନ, ବଚନ, କର୍ମ, ସମ୍ବନ୍ଧ, ସମ୍ପର୍କ ସବୁଥିରେ ଅନୁଭବୀ, ତେବେ କୁହାଯିବ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା। ତେବେ ସମସ୍ତେ କ'ଣ ହେବାକୁ ଚାହୁଁଛ, କେବଳ ପାସ୍ ହେବାକୁ ଚାହୁଁଛ ନା ପାସ୍ ୱିଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛ? ପାସ୍ କରିବା ବାଲା ତ ପଛରେ ମଧ୍ୟ ଆସିବେ, ତୁମେମାନେ ତ ଅତି ବିଳମ୍ବର ବୋର୍ଡ ଲାଗିବା ପୂର୍ବରୁ ଆସିଯାଇଛ, ଯଦିଓ କେହି କେହି ଏବେ ନୂଆ କରି ମଧ୍ୟ ଆସିଛନ୍ତି, କିନ୍ତୁ ଅତି ବିଳମ୍ବର ବୋର୍ଡ ତ ଲାଗି ନାହିଁ ନା, ଲେଟ୍ ଅର୍ଥାତ୍ ବିଳମ୍ବର ବୋର୍ଡ ଲାଗିଯାଇଛି, କିନ୍ତୁ ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବର ବୋର୍ଡ ଲାଗି ନାହିଁ। ସେଥିପାଇଁ ଯଦି ବି କେହି ନୂଆ କରି ଆସିଛନ୍ତି, କିନ୍ତୁ ଏବେ ବି ତୀବ୍ର ପୁରୁଷାର୍ଥ କରନ୍ତୁ, ପୁରୁଷାର୍ଥ ନୁହେଁ ତୀବ୍ର ପୁରୁଷାର୍ଥ କରି ଆଗକୁ ମଧ୍ୟ ଯାଇପାରିବ, କାହିଁକି ନା କାହାର ବି ନମ୍ବର ପ୍ରକାଶ କରାଯାଇ ନାହିଁ, କେବଳ ଦୁଇ ଜଣଙ୍କର ନମ୍ବର ପ୍ରକାଶ କରାଯାଇଛି, ବାବା ଏବଂ ମମ୍ମା। ଏବେ କୌଣସି ବି ଭାଇ ବା ଭଉଣୀଙ୍କର ତୃତୀୟ ନମ୍ବର ହେବାର ପ୍ରକାଶ କରାଯାଇ ନାହିଁ, ଯଦିଓ ତୁମେମାନେ କହିବ ବାବାଙ୍କର ତ ଦାଦିମାନଙ୍କ ସହିତ ବହୁତ ସ୍ନେହ ଅଛି, ତାହା ତ ଠିକ୍ କଥା, କିନ୍ତୁ କାହାର ବି ନମ୍ବର ପ୍ରକାଶିତ ହୋଇନାହିଁ, ସେଥିପାଇଁ ତୁମେମାନେ ବହୁତ ବହୁତ ଗେହ୍ଲା ତଥା ଭାଗ୍ୟବାନ ଅଟ। ତେଣୁ ଯେତେ ଉଡ଼ିବାକୁ ଚାହୁଁଛ ଉଡ଼, କାହିଁକି ନା ଛୋଟ ପିଲାଙ୍କୁ ବାପା ମା ଆଙ୍ଗୁଳି ଧରି ଚଲାଇଥାନ୍ତି, ଅଧିକ ସ୍ନେହ ମଧ୍ୟ ଦେଇଥାନ୍ତି, କିନ୍ତୁ ବଡ଼ମାନଙ୍କୁ ଆଙ୍ଗୁଳି ଧରି ଚଲାଇ ନଥାନ୍ତି, ସେମାନେ ନିଜ ପାଦରେ ଚାଲିଥାନ୍ତି। ତେଣୁ କେହି ବି ନୂଆ ହୋଇଥିଲେ ମଧ୍ୟ ମେକଅପ୍ କରିପାରିବ, ଏହାର ସୁବର୍ଣ୍ଣ ସୁଯୋଗ ଅଛି, କିନ୍ତୁ ଖୁବ୍ ଶୀଘ୍ର ଅତି ବିଳମ୍ବର ବୋର୍ଡ ଲାଗିବାକୁ ଯାଉଛି। ପାଇଁ ବୋର୍ଡ ଲାଗିବା ପୂର୍ବରୁ ହିଁ ପୁରୁଷାର୍ଥ କର। ତେବେ ନୂଆ ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ। ଆଚ୍ଛା, ଅଭିନନ୍ଦନ, ପ୍ରଥମ ଥର ପାଇଁ ନିଜର ମଧୁବନ ଘରେ ପହଞ୍ଚି ଯାଇଛ। ଏଥିପାଇଁ ବାପଦାଦା ଏବଂ ସାରା ପରିବାର, ଚାହେ ଦେଶବାଲା ଚାହେ ବିଦେଶବାଲା, ସମସ୍ତଙ୍କ ତରଫରୁ ପଦ୍ମା ପଦ୍ମ ଗୁଣା ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଚାରିଆଡ଼ର ପିଲାମାନଙ୍କର ପତ୍ର ମଧ୍ୟ ବହୁତ ଆସିଛି, ଅନୁଭବ ମଧ୍ୟ ବହୁତ ଆସିଛି। ତେଣୁ ତାର ପ୍ରତ୍ୟୁତ୍ତରରେ ବାପଦାଦା ପିଲାମାନଙ୍କୁ ବହୁତ ବହୁତ ଅନ୍ତରର ଆଶୀର୍ବାଦ ଏବଂ ଆନ୍ତରିକ ଶୁଭେଚ୍ଛା ପଦ୍ମା ପଦ୍ମ ଗୁଣା ଦେଉଛନ୍ତି। ବାପଦାଦା ଦେଖୁଛନ୍ତି ଯେ ଚାରିଆଡ଼ର ପିଲାମାନେ ଶୁଣୁଛନ୍ତି ମଧ୍ୟ ଏବଂ ଦେଖୁଛନ୍ତି ମଧ୍ୟ। ଯେଉଁମାନେ ଦେଖୁନାହାନ୍ତି ସେମାନେ ମନେ ତ ପକାଉଛନ୍ତି ନା। ସମସ୍ତଙ୍କର ବୁଦ୍ଧି ବର୍ତ୍ତମାନର ମଧୁବନରେ ହିଁ ଅଛି। ତେଣୁ ଚାରିଆଡ଼ର ପ୍ରତ୍ୟେକ ସନ୍ତାନ ନିଜ ନିଜର ନାମ ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର କରିବ। ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଚ୍ଚ ସ୍ଥିତିରେ ଉଡୁଥିବା ସମସ୍ତ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ସ୍ନେହରେ ଲଭ୍ଲିନ୍ ରହୁଥିବା ଏବଂ ମିଶି ଯାଉଥିବା ପିଲାମାନଙ୍କୁ, ସର୍ବଦା ମେହନତ ମୁକ୍ତ, ସମସ୍ୟା ମୁକ୍ତ, ବିଘ୍ନ ମୁକ୍ତ, ଯୋଗଯୁକ୍ତ, ରହସ୍ୟଯୁକ୍ତ ପିଲାମାନଙ୍କୁ, ସର୍ବଦା ପ୍ରତ୍ୟେକ ପରିସ୍ଥିତିରେ ଗୋଟିଏ ସେକେଣ୍ଡ ଭିତରେ ପାସ୍ କରୁଥିବା, ସବୁ ସମୟରେ ସର୍ବଶକ୍ତି ସ୍ୱରୂପ ସ୍ଥିତିରେ ରହୁଥିବା ମାଷ୍ଟର ସର୍ବଶକ୍ତିବାନ ପିଲାମାନଙ୍କୁ ବାପଦାଦାଙ୍କର ୟାଦ ପ୍ୟାର ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ୟାଦ ପ୍ୟାର, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ବାବା। ଆଜିର ବରଦାନ, ନିଜର ସତ୍ୟଯୋଗୀ ସ୍ୱଭାବ ଦ୍ୱାରା ସତ୍ୟଯୋଗୀ ସେବା କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ। ନିଜର ସତ୍ୟଯୋଗୀ ସ୍ୱଭାବ ଦ୍ୱାରା ସତ୍ୟଯୋଗୀ ସେବା କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ। ଯେଉଁ ପିଲାମାନଙ୍କର ସ୍ୱଭାବରେ ଈର୍ଷା କରିବା, ସିଦ୍ଧ କରିବା ବା ଜିଦ୍ କରିବା ବା କୌଣସି ପ୍ରକାରର ପୁରୁଣା ସ୍ୱଭାବ ସଂସ୍କାରର ଖାଦର ମିଶ୍ରଣ ନଥିବ, ସେଇମାନେ ହେଉଛନ୍ତି ସତ୍ୟଯୋଗୀ ସ୍ୱଭାବବାଲା ଆତ୍ମା। ଶୁଣିଲେ ବାବା କହୁଛନ୍ତି, ଯେଉଁ ପିଲାମାନଙ୍କର ସ୍ୱଭାବରେ ଈର୍ଷା କରିବା, ସିଦ୍ଧ କରିବା ବା ଜିଦ୍ଦି କରିବା ବା କୌଣସି ପ୍ରକାରର ପୁରୁଣା ସ୍ୱଭାବ ସଂସ୍କାରର ଖାଦର ମିଶ୍ରଣ ନଥିବ, ସେଇମାନେ ହେଉଛନ୍ତି ସତ୍ୟଯୋଗୀ ସ୍ୱଭାବବାଲା ଆତ୍ମା। ଏହିଭଳି ସତ୍ୟଯୋଗୀ ସ୍ୱଭାବ ସହିତ ସର୍ବଦା ହା ଜିର ସଂସ୍କାର ନିର୍ମାଣ କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ପିଲାମାନେ ଯେପରି ସମୟ ସେହିପରି ନିଜକୁ ପରିବର୍ତ୍ତନ କରି ସଚ୍ଚା ସୁନା ହୋଇଯାଆନ୍ତି, ସେବା କରିବାରେ ମଧ୍ୟ ଅଭିମାନ ବା ଅପମାନର ଖାଦର ମିଶ୍ରଣ ନଥିବ, ତେବେ କୁହାଯିବ ସୁବର୍ଣ୍ଣଯୋଗୀ ସେବାଧାରୀ ଆତ୍ମା। ଆଜିର ସ୍ଲୋଗାନ, କାହିଁକି କ'ଣର ପ୍ରଶ୍ନକୁ ସମାପ୍ତ କରି ସର୍ବଦା ପ୍ରସନ୍ନଚିତ ସ୍ଥିତିରେ ରୁହ। କାହିଁକି କ'ଣର ପ୍ରଶ୍ନକୁ ସମାପ୍ତ କରି ସର୍ବଦା ପ୍ରସନ୍ନଚିତ ସ୍ଥିତିରେ ରୁହ। ଆଜିର ଅବ୍ୟକ୍ତ ଇସାରା, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଆଜିର ପଏଣ୍ଟ, ଲଭ୍ଲିନ୍ ସ୍ଥିତିରେ ରହୁଥିବା ସମାନ ଆତ୍ମାମାନେ ସଦାକାଳର ଯୋଗୀ ଅଟନ୍ତି, ସେମାନେ ଯୋଗ ଲଗାଇ ନଥାନ୍ତି, ସର୍ବଦା ଲଭ୍ଲିନ୍ ଅବସ୍ଥାରେ ରହିଥାନ୍ତି। ଯେହେତୁ ସେମାନେ କେବେ ଅଲଗା ନୁହନ୍ତି, ତେଣୁ ଯୋଗ କ'ଣ କରିବେ, ସେମାନଙ୍କର ଯୋଗ ସତ ହିଁ ଅଟେ। ଯେଉଁଠାରେ ସର୍ବଦା ସଙ୍ଗର ଅନୁଭବ ହୋଇଥାଏ ସେଠାରେ ସ୍ମୃତି ମଧ୍ୟ ସତ ହିଁ ରହିଥାଏ। ତେଣୁ ସମାନ ଆତ୍ମାମାନଙ୍କର ସ୍ଥିତି ସର୍ବଦା ସାଥିରେ ରହିବାର ହୋଇଥାଏ ଏବଂ ସେମାନେ ସର୍ବଦା ବାବାଙ୍କ ସହିତ ସମାହିତ ହୋଇ ରହିଥାନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।